આકાશવાણી. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଭାରତର ମହାନ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ନାରାୟଣ ଗୁରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଆଧାରିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ. ବୁଥସ୍ତରୀୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କ ତ୍ରୟୋଦଶ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଆରମ୍ଭ. ସାମ୍ପ୍ରତିକ ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ରୁଷରେ ପହଞ୍ଚିଲେ ଇରାନ ବୈଦେଶିକ ମନ୍ତ୍ରୀ ଏବଂ ହେଡିଙ୍ଗଲେ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି. ଭାରତର ମହାନ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ନାରାୟଣ ଗୁରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ. ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହ ଆଧ୍ୟାତ୍ମିକ ପ୍ରବକ୍ତା ଏବଂ ଅନ୍ୟ ସଦସ୍ୟଙ୍କୁ ଭାରତର ସାମାଜିକ ଓ ନୈତିକ ଗଠନ ଉପରେ ମାର୍ଗଦର୍ଶନ କରିବ. 1925 ମାର୍ଚ୍ଚ 12 ତାରିଖରେ ଶିବଗିରି ମଠଠାରେ ଏହି ଦୁଇ ମହାନ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା. ଅହିଂସା, ଅସ୍ପୃଶ୍ୟତାର ବିଲୋପ, ମୋକ୍ଷପ୍ରାପ୍ତି, ଦଳିତଙ୍କ ଉତ୍ଥାନ, ଧାର୍ମିକ ପରିବର୍ତ୍ତନ ଏବଂ ବୈକମ୍ ସତ୍ୟାଗ୍ରହ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା. ଏହି ଦୁଇ ନେତାଙ୍କ ଦ୍ୱାରା ପରିଚାଳିତ ସାମାଜିକ ନ୍ୟାୟ, ଏକତା ଏବଂ ଆଧ୍ୟାତ୍ମିକ ସମନ୍ୱୟର ଦୃଷ୍ଟିକୋଣ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଶତବାର୍ଷିକୀ ସମାରୋହର ଆୟୋଜନ କରାଯାଇଛି. ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର ପରିଷଦର 47ତମ ବାର୍ଷିକ ସାଧାରଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି. ଏହି ସଂଗ୍ରହାଳୟକୁ 2022 ଶ୍ରୀ ମୋଦି ଉଦ୍ଘାଟନ କରିଥିଲେ. ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ତଥା ଗଣତାନ୍ତ୍ରିକ ସମାଜରେ ପ୍ରତ୍ୟେକ ବର୍ଗ ଏବଂ ସ୍ତରର ନେତା ରାଷ୍ଟ୍ର ନିର୍ମାଣରେ ଦେଇଥିବା ଯୋଗଦାନର ସ୍ମାରକୀ ଏହି ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି. ବୈଠକରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ରାଜନାଥ ସିଂ, ନିର୍ମଳା ସୀତାରମଣ, ଅଶ୍ୱିନୀ ବୈଷ୍ଣବ, ଗଜେନ୍ଦ୍ର ସିଂ ଶେଖାବତ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଉପରେ ପର୍ଯ୍ୟବେସିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର ହୋପ୍ସର ଦ୍ୱିତୀୟ ଭାଗକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉନ୍ମୋଚନ କରିଛନ୍ତି. ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଏହି ପୁସ୍ତକକୁ ଉନ୍ମୋଚନ କରି କହିଛନ୍ତି, ସଭ୍ୟତାଠାରୁ ସଂସ୍କୃତି, ଶିକ୍ଷାଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଏହି ପୁସ୍ତକରେ ସ୍ଥାନିତ ହୋଇଛି. ଅଗଷ୍ଟ 2023 ଜୁଲାଇ 2024 ମଧ୍ୟରେ ରାଷ୍ଟ୍ରପତି ପ୍ରଦାନ କରିଥିବା ଅଭିଭାଷଣଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି. ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏହି ପୁସ୍ତକ ପ୍ରେରଣା ପ୍ରଦାନ କରିବ. ସରକାରଙ୍କ ମହିଳା ନେତୃତ୍ୱାଧୀନ ବିକାଶ ଆଭିମୁଖ୍ୟ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଅପରେସନ ସିନ୍ଦୁର ଆତଙ୍କବାଦୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି.
ଆଜି ରାଷ୍ଟ୍ରପତି ଜୀ କି ଯୋ ପୁସ୍ତକ ଆଶାଓଁ କି ଉଡ଼ାନ୍ ୱିଙ୍ଗସ୍ ଅଫ୍ ହୋପ୍ସ କା ଯୋ ବିମୋଚନ ହୁଆ ହୈ ଜୈସା ବତାୟା ଗୟା ଆପକୋ ଉନକେ 51 ଭାଷଣୋଁ କା ୟେ ସଂକଳନ ହୈ ଜୋ ଉନ୍ହୋନେ ସମୟ ସମୟ ପର ରାଷ୍ଟ୍ର କେ ନାମ ସନ୍ଦେଶ ସେ ଲେକର ବିଶ୍ୱବିଦ୍ୟାଳୟୋଁ କେ ଦୀକ୍ଷାନ୍ତ ଭାଷଣ ନବାଚାର ଦେଶ କେ ବିକାଶ ମେ ନାରୀ ଶକ୍ତି କା ଯୋଗଦାନ ହମାରୀ ସାଂସ୍କୃତିକ ବିରାସତ ଔର ସମାନତା କି ଭାବନା ପର ଦିଏ ହୈ। मैंने पुस्तक को सभी नजर से देखा और मैं ये कह सकता हूँ कि इस पुस्तक में संकलित सभी लेख 2047 के विकसित भारत के लक्ष्य प्राप्ति के साधन है, यानी विकसित भारत साध्य है और यह किताब उसका साधन है।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପୁସ୍ତକ ରାଷ୍ଟ୍ରପତି ମୁର୍ମୁଙ୍କ ବିକାଶମୁଖୀ ଚିନ୍ତାଧାରା ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବ। ପୁସ୍ତକଟି ଇ ସଂସ୍କରଣ ସହିତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଛି। ରାଷ୍ଟ୍ରପତି ଭବନର ପ୍ରକାଶନ ବିଭାଗ ଦ୍ୱାରା ମୁଦ୍ରଣ କରାଯାଇଥିବା ଏହି ପୁସ୍ତକରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳରେ ତାଙ୍କର ଦୃଷ୍ଟିକୋଣ, ଦର୍ଶନ ଆଦି ପ୍ରଦର୍ଶନ କରୁଥିବା 51 ଅଭିଭାଷଣ ସ୍ଥାନିତ ହୋଇଛି। କେନ୍ଦ୍ରୀୟ ଜୋନାଲ ପରିଷଦର 25ତମ ବୈଠକ ଆସନ୍ତାକାଲି ଉତ୍ତରପ୍ରଦେଶର ବାରାଣସୀଠାରେ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର 2 ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। କେନ୍ଦ୍ରୀୟ ଜୋନାଲ ପରିଷଦରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ରାଜ୍ୟ ରହିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରସ୍କରିକ ବୁଝାମଣା ଏବଂ ସହଯୋଗକୁ ସୁଦୃଢ଼ କରିବାରେ ଜୋନାଲ ପରିଷଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହି ବୈଠକରେ ଆଞ୍ଚଳିକ ତଥା ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ ହେବ। ମହିଳା ଏବଂ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ଏହାର ସମାଧାନ ପାଇଁ ଫାଷ୍ଟ୍ରାକ୍ ସ୍ୱତନ୍ତ୍ର ଅଦାଲତଗୁଡ଼ିକର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ସବୁ ରାଜ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ବିଭାଗ ସହଯୋଗରେ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଜୋନାଲ ପରିଷଦ ଏବଂ ସେଗୁଡ଼ିକର ସ୍ଥାୟୀ କମିଟିର ମୋଟ 61 ବୈଠକ ଅନୁଷ୍ଠିତ ହୋଇଛି। ବୁଥସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ତ୍ରୟୋଦଶ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଭୋଟର ତାଲିକା ପ୍ରସ୍ତୁତି ଏବଂ ଲୋକ ପ୍ରତିନିଧିତ୍ୱ ଆଇନ ଅନୁଯାୟୀ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଣତନ୍ତ୍ରରେ ଆଇନ ସବୁଠାରୁ ସ୍ୱଚ୍ଛ ଏବଂ ଭାରତରେ ନିର୍ବାଚନ ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇଥାଏ ବୋଲି ସେ କହିଛନ୍ତି। ଏହି ପର୍ଯ୍ୟାୟରେ 379 ଜଣ ବୁଥସ୍ତରୀୟ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକ ଅଂଶଗ୍ରହଣ କରୁଛନ୍ତି। ଗତ 3 ମାସ ମଧ୍ୟରେ ନିର୍ବାଚନ କମିଶନଙ୍କ ଦ୍ୱାରା 5,000 ଅଧିକ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇସାରିଲାଣି। ଇରାନ୍ର କେରମାନ ଶାହା ପ୍ରଦେଶସ୍ଥିତ ସାମରିକ ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା କହିଛି ଇରାନ୍ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରକୁ ଇସ୍ରାଏଲ୍ ନିଷ୍କ୍ରିୟ କରିବା ସହ ଇରାନ୍ ଉପରେ ଏଭଳି ପ୍ରତି ଆକ୍ରମଣ କରାଯାଇଛି। ଅନ୍ୟପକ୍ଷରେ ଇରାନ୍ର କ୍ଷେପଣାସ୍ତ୍ର ତଥା ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲ୍ର କେତେକ ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ୍ ପରିବହନ ମାର୍ଗ ମଧ୍ୟରୁ ଅନ୍ୟତମ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଇରାନ୍ ସଂସଦରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ତେବେ ଏହାର କାର୍ଯ୍ୟକାରିତା ନେଇ ଇରାନ୍ର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନିଷ୍ପତ୍ତି ଗ୍ରହଣ କରିବ। ଆମେରିକା ସେନାକୁ ସତର୍କ ରହିବା ପାଇଁ ସେ ଦେଶର ସାମରିକ ଅଧିକାରୀ ପରାମର୍ଶ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଆମେରିକା ନୌସେନା ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି। ଶକ୍ତି ସୁରକ୍ଷା ଏବଂ ଆର୍ଥିକ ସ୍ଥିରତା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ପେଣ୍ଟାଗନ୍ର ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଆଜି ଆଲୋଚନା ପାଇଁ ରୁଷରେ ପହଞ୍ଚିଛନ୍ତି। ସେଠାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ନେଇ ଆଲୋଚନା କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ରକ୍ତଦାନ ସାମାନ୍ୟ ପଦକ୍ଷେପର ବୃହତ୍ ପ୍ରଭାବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର DDG ଡାକ୍ତର ମେଘା ପ୍ରବୀଣ ଖୋବ୍ରାଗେଡ୍ ଏବଂ ନୂଆଦିଲ୍ଲୀ ଏମ୍ସର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଗୋପାଳ ପଟ୍ଟିଦାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123341444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ପ୍ରଯୁକ୍ତିବିଦ୍ୟାକୁ ଭାରତ ଗତ 11 ବର୍ଷ ମଧ୍ୟରେ ଅଭିବୃଦ୍ଧିର ମୁଖ୍ୟ ଆଧାର ଭାବେ ପରିଣତ କରିଛି ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ନୂଆଦିଲ୍ଲୀରେ ସରକାରଙ୍କ ଗତ 11 ବର୍ଷର ବିଜ୍ଞାନ କ୍ଷେତ୍ରରେ ମିଳିଥିବା ସଫଳତା ଉପରେ ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂହ ଏହା କହିଛନ୍ତି। 2014 ମସିହାରେ ଦେଶରେ କେବଳ 50 ବାୟୋଟେକ୍ ଷ୍ଟାର୍ଟଅପ୍ ରହିଥିବା ବେଳେ ଏବେ ଏହା 10,000ରୁ ଅଧିକ ହୋଇଛି। ଜୈବ ବିବିଧତାକୁ ନିରନ୍ତର ବିକାଶର ଏକ ମାଧ୍ୟମ ଭାବେ ସରକାର ଉପଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 3 ୱିକେଟ୍ରେ 225 ରନ୍ ସଂଗ୍ରହ କରିଥିଲା। ଋଷଭ ପନ୍ଥ 76 ରନ୍ ଏବଂ କେଏଲ୍ ରାହୁଲ 97 ରନ୍ କରି କ୍ରିଜ୍ରେ ଅପରାଜିତ ଥିଲେ। ଲିଡ୍ସର ହେଡିଂଲେଠାରେ ଚାଲିଥିବା ଏହି ମ୍ୟାଚ୍ର ଆଜି ଚତୁର୍ଥ ଦିନର ଖେଳ ଗତକାଲିର 2 ୱିକେଟ୍ରେ 90 ରନ୍ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର 2 ରନ୍ ପରେ ଭାରତ ତା'ର ତୃତୀୟ ୱିକେଟ୍ ଭାବରେ ଶୁଭମନ ଗିଲ୍କୁ ହରାଇଥିଲା। 92 ରନ୍ରେ ଭାରତ 3 ୱିକେଟ୍ ହରାଇଥିଲା। ଋଷଭ ପନ୍ତ ଏବଂ କେଏଲ୍ ରାହୁଲ ଭାରତର ସ୍ଥିତିକୁ ସମ୍ଭାଳିଛନ୍ତି। ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ଇନିଂସରେ 471 ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ 465 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ମହାନ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ନାରାୟଣ ଗୁରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଐତିହାସିକ ଆଲୋଚନାର ଶତବାର୍ଷିକୀ ସମାରୋହକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଆଧାରିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ। ବୁଥସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ତ୍ରୟୋଦଶ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଆରମ୍ଭ। ସାମ୍ପ୍ରତିକ ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ରୁଷରେ ପହଞ୍ଚିଲେ ଇରାନ ବୈଦେଶିକ ମନ୍ତ୍ରୀ ଏବଂ ହେଡିଂଲେ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।